ନମସ୍କାର, ମୋ ନାଁ ମୋନାଲିସା ପଟ୍ଟନାୟକ, ମୁଁ ସତ୍ୟନଗର 66 ନମ୍ବର ୱାର୍ଡରୁ କହୁଛି। ଆମର ଏଠି ସାହିରେ କୁକୁରର ପ୍ରଭାବ ବହୁତ ପଡୁଛି, ଯୋଉ ଛୋଟ ଛୁଆମାନଙ୍କୁ ବଡ ମାନଙ୍କୁ ଯେକୌଣସି ମୁହୂର୍ତ୍ତରେ ସେମାନେ କାମୁଡ଼ି ପକଉଛନ୍ତି। ଏବେ କିଛି ଦିନ ତଳେ ମୋ ମାଆଙ୍କୁ ମଧ୍ୟ କୁକୁର କାମୁଡ଼ିଛି, ଆମ ସାହିରେ ବହୁତ କିଛି ଲୋକଙ୍କୁ ଛୋଟ ଛୁଆଙ୍କୁ କୁକୁର କାମୁଡ଼ିଛି। ଦୟାକରି କୁକୁର ମାନଙ୍କ ପାଇଁ ଯଦି ଆପଣ କିଛି ବ୍ୟବସ୍ଥା କରନ୍ତେ କି ବିଏମ୍ସି ତରଫରୁ ଯୋଉ ଗାଡି ପଠେଇକି ଯଦି କୁକୁର ମାନଙ୍କୁ ନେଇଯାଆନ୍ତେ ତାହେଲେ ଆମେ ବହୁତ ଖୁସି ହୁଅନ୍ତୁ।